ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। আজ আপনার প্রভু যীশু বিষয়ে জাঁয়া নিমন্তে রেডিও পাখে অপেক্ষা করে বসি অনেক জাঁ আমি বিশেষ খুশি। হ্যাঁ, আপনার মনের অনেক প্রশ্ন হইত থাইপরে যার উত্তর আপনার এপর্যন্ত পাইপারি না, কিন্তু আমার বিশ্বাস ଆପଣ ଯଦି ନିୟମିତ ଏହି କାର୍ଯ୍ୟକ୍ରମ ଶୁଣିବେ ତାହେଲେ ଆପଣ ଆତ୍ମିକ ଜୀବନରେ ଆଶୀର୍ବାଦ ପାଇବା ସଙ୍ଗେ ସଙ୍ଗେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଏକ ସମାଧାନରେ ଉପନୀତ ହୋଇପାରିବେ। କେବଳ ସେତିକି ନୁହେଁ, ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଉପଲବ୍ଧି କରିବେ, ସେହି ପରିତ୍ରାଣର ଆନନ୍ଦକୁ ଉପଲବ୍ଧି କରିବେ। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧର ବିଷୟ ରହିଅଛି, ତାହେଲେ ସେହି ପ୍ରାର୍ଥନା ଓ ଆପଣଙ୍କ ଜୀବନର ସାକ୍ଷ୍ୟ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ପବିତ୍ର ସ୍ୱର୍ଗବାସୀ ପିତା, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଦୟା ଅନୁଗ୍ରହ ପାଇଁ। ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ପ୍ରତ୍ୟେକଙ୍କୁ ତୁମର ସେହି ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁବା ନିମନ୍ତେ ସାହାଯ୍ୟ କର, ପ୍ରତ୍ୟେକଙ୍କର ମନବାଞ୍ଛା ତୁମେ ପୂର୍ଣ୍ଣ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କର, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଆଇବ ପୁସ୍ତକର 26 ଓ 27 ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶର ମୁଖ୍ୟ ପ୍ରସଙ୍ଗ ହେଉଛି ଆଇବଙ୍କର ଅଷ୍ଟମ ପ୍ରତ୍ୟୁତ୍ତର। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଇଲଫସ୍ଙ୍କ ପ୍ରତି ଆଇବଙ୍କର ସପ୍ତମ ପ୍ରତ୍ୟୁତ୍ତର ଓ ବିଲଦନ୍ଙ୍କର ଆଇବଙ୍କ ସହିତ ତୃତୀୟ ପର୍ଯ୍ୟାୟର କଥୋପକଥନ ନେଇ ଆଲୋଚନା କରିଥିଲୁ। ଏହି ତୃତୀୟ ପର୍ଯ୍ୟାୟର ଆଲୋଚନା ମଧ୍ୟରେ ଇଲଫସ୍ କିମ୍ବା ବିଲଦଦ୍ ଆଇବଙ୍କ ସମସ୍ୟାର ସମାଧାନ ନିମନ୍ତେ କୌଣସି ହିତଜନକ ପରାମର୍ଶ କିମ୍ବା କୌଣସି ପ୍ରକାର ସାନ୍ତ୍ୱନାଜନକ ବାକ୍ୟ ଦେଇପାରିନଥିଲେ କି ଆଇବଙ୍କୁ କୌଣସି ପ୍ରକାର ସାହାଯ୍ୟ କରିପାରିନଥିଲେ। ବରଂ ଅପରପକ୍ଷରେ ସେମାନେ ଆଇବଙ୍କୁ ଏପରି ଏକ ସ୍ଥାନରେ ଆଣି ପହଞ୍ଚାଇଲେ ଯଦ୍ୱାରା ଆଇବ ନିଜର ଆତ୍ମପକ୍ଷ ସମର୍ଥନ କରି ନିଜକୁ ଧାର୍ମିକ ବୋଲି ପରିଚୟ ଦେବାକୁ ବାଧ୍ୟ ହେଲେ। କିନ୍ତୁ ସେ ଏହି ସମସ୍ତ ଦୁଃଖ ଓ କ୍ଲେଶ ମଧ୍ୟରେ ମଧ୍ୟ ଈଶ୍ୱରଙ୍କଠାରେ ବିଶ୍ୱାସରେ ସ୍ଥିର ରହିଥିଲେ। ଯଦିଓ ତାହାଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଆସିଥିଲା, ମାତ୍ର ତଥାପି ସେ ଈଶ୍ୱରଙ୍କଠାରୁ ବିପଦଗାମୀ ହୋଇନଥିଲେ। ତେଣୁ ଏହି 26 ଆରମ୍ଭ କରି 31 ପର୍ଯ୍ୟନ୍ତ ଆମେ ଆଇବଙ୍କର ବିଶ୍ୱାସର ସ୍ୱୀକାରୋକ୍ତିର ବିଷୟକୁ ଲକ୍ଷ୍ୟ କରିବାକୁ ଯିବା, ଯାହାକି ସେ ଈଶ୍ୱରଙ୍କୁ ନିଜର ସୃଷ୍ଟିକର୍ତ୍ତା ରୂପେ ବିଶ୍ୱାସ କରନ୍ତି ଓ ଆମେ ବର୍ତ୍ତମାନ ତାହାଙ୍କର ପ୍ରକୃତ ସମସ୍ୟା କ'ଣ ତାହା ମଧ୍ୟ ଲକ୍ଷ୍ୟ କରିବାକୁ ଯିବା। 26 ପ୍ରଥମ 3 ଏପରି ଲେଖା ଅଛି, ତହିଁରେ ଆୟୁବ ଉତ୍ତର କରି କହିଲା, ତୁମ୍ଭେ କିପରି ବଳହୀନ ଲୋକର ସାହାଯ୍ୟ କରିଅଛ, ତୁମ୍ଭେ କିପରି ଦୁର୍ବଳ ବାହୁକୁ ଉଦ୍ଧାର କରିଅଛ, ତୁମ୍ଭେ କିପରି ଜ୍ଞାନହୀନ ଲୋକକୁ ପରାମର୍ଶ ଦେଇଅଛ ଓ ପ୍ରଚୁର ରୂପେ ବିଜ୍ଞତା ପ୍ରକାଶ କରିଅଛ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆୟୁବ କହନ୍ତି, ବିଲଦଦ୍, ମୋ ନିମନ୍ତେ ତୁମର କୌଣସି ଉତ୍ତର ନାହିଁ, ସୋଫର ତୁମ୍ଭର ମଧ୍ୟ ଉତ୍ତର ନାହିଁ, ଇଲଫସ୍ ତୁମ୍ଭର ଉତ୍ତର ମଧ୍ୟ ମୋତେ ସାହାଯ୍ୟ କରିପାରିଲା ନାହିଁ। ତୁମେମାନେ ଅନେକ କିଛି କଥା କହିଲ, ମାତ୍ର ତୁମେମାନେ ସଠିକ୍ ଉତ୍ତର ଦେଇପାରିଲ ନାହିଁ। ପ୍ରକୃତରେ ସେମାନେ ଅନେକ କିଛି ବିଷୟ ପ୍ରକାଶ କରିଥିଲେ, ମାତ୍ର ସେହିସବୁ ଆଇବଙ୍କ ନିମନ୍ତେ ପ୍ରଯୁଜ୍ୟ ହୋଇନଥିଲା। ସେମାନେ ଅନେକ ବିଷୟ ପ୍ରକାଶ କରିଥିଲେ ଯାହାକି ଉତ୍ତମ ଥିଲା, ମାତ୍ର ଆଇବଙ୍କ ସମସ୍ୟା ପ୍ରତି ଏହା କୌଣସି ପ୍ରକାରେ ସହାୟକ ହୋଇପାରିନଥିଲା କି ଆଇବଙ୍କୁ ସାହାଯ୍ୟ କରିପାରିନଥିଲା କି ଆଇବଙ୍କ ଜୀବନ ପ୍ରତି ପ୍ରଯୁଜ୍ୟ ନଥିଲା। ଯେହେତୁ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଆଇବଙ୍କର କ୍ଲେଶଭୋଗର ପ୍ରକୃତ କାରଣ ଦର୍ଶାଇ ପାରିନଥିଲେ କି ଜାଣିପାରିନଥିଲେ। ଆଇବ କାହିଁକି କ୍ଲେଶ ଭୋଗୁଅଛନ୍ତି ସେହି ପ୍ରଶ୍ନର ଉତ୍ତର କେହି ଜଣେ ହେଲେ ଦେଇପାରିନଥିଲେ। 26 4 ଲେଖା ଅଛି, ତୁମେ କାହାକୁ କଥା କହୁଅଛ, ତୁମଠାରୁ କାହାର ଆତ୍ମା ନିର୍ଗତ ହେଲା। ଆଇବ ପଚାରନ୍ତି, ତୁମେ କାହାକୁ କଥା କହୁଅଛ। ଆମେ ଜାଣୁ ଯେ ଏଥିପୂର୍ବରୁ ବିଲଦଦ୍ ଆଇବଙ୍କ ସହିତ କଥାବାର୍ତ୍ତା କରୁଥିଲେ। ତେଣୁ ଆଇବ ବିଲଦଦ୍ଙ୍କୁ କହନ୍ତି, ବିଲଦଦ୍, ତୁମେ ଶେଷରେ ଠିକ୍ ପ୍ରଶ୍ନ କରିଅଛ, ମାତ୍ର ତୁମ ପାଖରେ ତହିଁର ଉତ୍ତର ନାହିଁ। ତେଣୁ ଏହି ସମସ୍ତ କଥା ଦ୍ୱାରା କାହାର ଉପକାର ହୋଇଅଛି, କିଏ ବା ଉପକୃତ ହୋଇଅଛି। ବର୍ତ୍ତମାନ ଆଇବ ପ୍ରକୃତରେ ନିଜର ଆଲୋଚନା ମଧ୍ୟକୁ ଯାଉଅଛନ୍ତି, ତାଙ୍କର ଅନେକ କିଛି କହିବାକୁ ଅଛି ଓ ସେହିସବୁ ମଧ୍ୟରୁ କେତେକ ପ୍ରକୃତିରେ ମହତ୍ତ୍ୱପୂର୍ଣ୍ଣ। ସେ ବର୍ତ୍ତମାନ ସୃଷ୍ଟି ଓ ତହିଁର ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ବିଷୟ ନେଇ କିଛି କହିବାକୁ ଯାଉଅଛନ୍ତି। 26 5-7 ମଧ୍ୟରେ ଲେଖା ଅଛି, ପ୍ରେତଗଣ ଜଳରାଶି ଓ ତନିବାସୀଗଣ ତଳେ କମ୍ପିତ ହୁଅନ୍ତି, ତାଙ୍କ ସମ୍ମୁଖରେ ପାତାଳ ଅନାବୃତ ଓ ଅବଦଣ୍ଡ କୌଣସି ଆବରଣ ନାହିଁ। ସେ ଶୂନ୍ୟ ଉପରେ ଉତ୍ତର କେନ୍ଦ୍ର ପ୍ରସାରନ୍ତି ଓ ଅବସ୍ତୁ ଉପରେ ପୃଥିବୀକୁ ଝୁଲାନ୍ତି। ଆଇବ ଏଠାରେ କହନ୍ତି ଯେ ଈଶ୍ୱର ଶୂନ୍ୟ ମଧ୍ୟରେ ପ୍ରବେଶ କରି ତାହାକୁ ପୂର୍ଣ୍ଣ କଲେ, ସେ ଶୂନ୍ୟ ସ୍ଥାନକୁ ପୂର୍ଣ୍ଣ କରିପାରନ୍ତି, ସେ ଅବସ୍ତୁ ଉପରେ ପୃଥିବୀକୁ ଝୁଲାନ୍ତି। ଆଇବ ବୁଝିପାରିଥିଲେ ଯେ ଏହାର ତଳେ କୌଣସି ମୂଳଦୁଆ ନାହିଁ, ଯଦି ଏହା ପତିତ ହୁଏ ତାହେଲେ ଏହା କେଉଁ ପାର୍ଶ୍ୱକୁ ଗତି କରିବ। ଆମେ ମାଧ୍ୟାକର୍ଷଣ ବିଷୟ ନେଇ କଥାବାର୍ତ୍ତା କରୁ, ମାତ୍ର ତାହା ହେଉଛି ପୃଥିବୀର କେନ୍ଦ୍ରବିନ୍ଦୁ ମଧ୍ୟକୁ ଖସାଇ ଆଣିବା ବା ଟାଣି ଆଣିବାର ବିଷୟକୁ ପ୍ରକାଶ କରେ। ଯେତେବେଳେ ଆପଣ ଅଧିକରୁ ଅଧିକ ସେହି ଶୂନ୍ୟମଣ୍ଡଳ ମଧ୍ୟକୁ ଚାଲିଯାଆନ୍ତି, ସେଠାରେ ଆଉ କୌଣସି ଖସି ପଡ଼ିବାର ବିଷୟ ପରିଲକ୍ଷିତ ହୁଏ ନାହିଁ। ତେଣୁ ଚିନ୍ତା କରନ୍ତୁ, ଉପର କେଉଁଠି ଓ ତଳ କେଉଁଠି ଓ କେଉଁ ବିଷୟ ସେଠାରେ ସେହି ଶୂନ୍ୟମଣ୍ଡଳରେ ଏହାକୁ ଝୁଲାଇ ରଖେ। ଆମେ କଲସୀୟ ପତ୍ରର ପ୍ରଥମ ପର୍ବର 17 ପଦରେ ଏହାର ଉତ୍ତର ପାଉ। ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି। ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି, ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ଏହି ସମସ୍ତର ଅସ୍ତିତ୍ୱ ଅଛି। ଖ୍ରୀଷ୍ଟଙ୍କଠାରେ ଏହି ସମସ୍ତ ବିଷୟ ଏକତ୍ରୀକରଣ ହୋଇଅଛି, ତାହାଙ୍କ ଦ୍ୱାରା ଏହି ସମସ୍ତ ବିଷୟର ନିୟନ୍ତ୍ରଣ ହେଉଅଛି। ଆୟୁବ ଜାଣିଥିଲେ ଏହି ପୃଥିବୀ ଶୂନ୍ୟମଣ୍ଡଳରେ ଝୁଲୁଅଛି, ମାତ୍ର କିଏ ତାହାଙ୍କୁ ଏହି ବିଷୟ ଜଣାଇଲା? ଏହା ବଡ଼ ଆଶ୍ଚର୍ଯ୍ୟର ବିଷୟ। ବର୍ତ୍ତମାନ ଆମେ ଆୟୁବ ପୁସ୍ତକର ଏକ ମୁଖ୍ୟ ବିଭାଗକୁ ଗତି କରୁଅଛୁ। ଆୟୁବ ଈଶ୍ୱରଙ୍କୁ ସୃଷ୍ଟିକର୍ତ୍ତା ରୂପେ ଅତି ଚମତ୍କାର ଭାବେ ଉପସ୍ଥାପିତ କରିଅଛନ୍ତି ଓ ସେ ଆହୁରି କିଛି ପ୍ରକାଶ କରିବାକୁ ଯାଉଅଛନ୍ତି। 13 ଓ 14 ପଦରେ ଏହିପରି ଲେଖା ଅଛି, ତାହାଙ୍କ ଶ୍ୱାସ ଦ୍ୱାରା ଆକାଶମଣ୍ଡଳ ସୁଶୋଭିତ ହୁଏ, ତାହାଙ୍କ ହସ୍ତ ଶୀଘ୍ରଗାମୀ ନାଗକୁ ବିଦ୍ଧ କରିଅଛି। ଦେଖ, ଏହିସବୁ ତାହାଙ୍କ ମାର୍ଗର ପ୍ରାନ୍ତଭାଗ ମାତ୍ର, ଆଉ ତାହାଙ୍କ ବିଷୟରେ ଆମମାନେ କେଡ଼େ ଈଶ୍ୱତ କ୍ଷୀଣ ସ୍ୱର ଶୁଣୁଥାଉ, ମାତ୍ର ତାହାଙ୍କ ପରାକ୍ରମର ଗର୍ଜନ କିଏ ବୁଝିପାରେ? ଈଶ୍ୱର ଆକାଶମଣ୍ଡଳକୁ ନକ୍ଷତ୍ରମାଳାରେ ସୁଶୋଭିତ କରିଅଛନ୍ତି। ଏଠାରେ ଆୟୁବ ଯେଉଁ ଶୀଘ୍ରଗାମୀ ନାଗ ବିଷୟରେ ଲେଖିଅଛନ୍ତି, ଏହା ସମ୍ଭବତଃ ସେହି ଆକାଶମଣ୍ଡଳ ମଧ୍ୟରୁ ବାହାରି ଆସିଥିବା ନକ୍ଷତ୍ରମାଳାକୁ ବୁଝାଏ। ସେ ଏଠାରେ ଈଶ୍ୱରଙ୍କର ମହାନତା ପ୍ରତି ଆମମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି, ଯାହାକି ସେ ତାଙ୍କର ସେହି ଚମତ୍କାର ସୃଷ୍ଟିର ମଧ୍ୟ ଦେଇ ସେହି ଆକାଶମଣ୍ଡଳର ମଧ୍ୟରେ ନିଜକୁ ପ୍ରକାଶିତ କରିଅଛନ୍ତି। ଆମେ ଦେଖୁ ଯେ ଆୟୁବ ଈଶ୍ୱରଙ୍କୁ ଜଣେ ସୃଷ୍ଟିକର୍ତ୍ତା ରୂପେ ଜାଣିଥିଲେ, ଆୟୁବ ତାହାଙ୍କୁ ଜଣେ ଉଦ୍ଧାରକର୍ତ୍ତା ରୂପେ ବୁଝିପାରିଥିଲେ, ମାତ୍ର ଆୟୁବ ଈଶ୍ୱରଙ୍କୁ ଜଣେ ଭାରବହନକାରୀ ଭାବରେ ଜାଣିନଥିଲେ, ଯିଏକି ତାହାଙ୍କୁ ପ୍ରେମ କରୁଥିଲେ। ଯେପର୍ଯ୍ୟନ୍ତ କୌଣସି ବିଷୟ ତାହାଙ୍କ ଜୀବନ ନିମନ୍ତେ ଶିକ୍ଷାଜନକ ହୋଇନାହିଁ, ସେପର୍ଯ୍ୟନ୍ତ ଈଶ୍ୱର ଯେ ତାହା ତାହାଙ୍କ ଜୀବନରେ ଘଟିବାକୁ ଦିଅନ୍ତି ନାହିଁ ତାହା ସେ ବୁଝିପାରିନଥିଲେ। ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ ଆୟୁବ ଦୁଷ୍ଟମାନଙ୍କ ପ୍ରତି ଦୋଷାରୋପ କରନ୍ତି, କିନ୍ତୁ ସେ ଯାଉନା କାହିଁକି। ଆୟୁବ ତାହାଙ୍କର ଏହି କ୍ଲେଶ ମଧ୍ୟ ଦେଇ ସେ ଅନେକ ବିଷୟ ଶିକ୍ଷା କରିଥିଲେ। ସେହି କ୍ଲେଶର ପଛରେ ଈଶ୍ୱରଙ୍କର ଏକ ମହତ୍ ଅଭିମତ ଥିଲା, ଆଉ ତାହା ହେଉଛି ବାସ୍ତବ ମନ ପରିବର୍ତ୍ତନ। ଈଶ୍ୱର ତାହାଙ୍କର ସନ୍ତାନମାନଙ୍କଠାରୁ ବାସ୍ତବ ମନ ପରିବର୍ତ୍ତନ ଆଶା କରନ୍ତି। ତେଣୁକରି ଏହି ଆୟୁବ ପୁସ୍ତକର କ୍ଲେଶଭୋଗ କରିବା ମୂଳ ବିଷୟବସ୍ତୁ ନୁହେଁ, ମାତ୍ର ଏହି କ୍ଲେଶଭୋଗର ପଛରେ ଯେଉଁ ଶିକ୍ଷା ରହିଅଛି, ଯାହାକି ମନ ପରିବର୍ତ୍ତନ, ତାହା ହିଁ ହେଉଛି ମୂଳ ବିଷୟ, ଅର୍ଥାତ୍ ପାପରୁ ମନ ଫେରାଇ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା, ପାପକୁ ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ନିକଟକୁ ଆସିବା। ଆଜି ଈଶ୍ୱରଙ୍କର ଅନେକ ସନ୍ତାନମାନେ ଓ ଅନେକ ନଷ୍ଟକଳ୍ପ ପାପୀମାନେ ନିଜକୁ ଅତି ଧାର୍ମିକ ବୋଲି ବା ନିଜକୁ ନିଜେ ଠିକ୍ ବୋଲି ବିଚାର କରନ୍ତି, ମାତ୍ର ଯେଉଁମାନେ ଏପରି ନିଜକୁ ଭାବନ୍ତି ସେମାନେ ମନ ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ, ଯାହାକି ଏହି ପୁସ୍ତକ ପ୍ରକାଶ କରେ। ଏହା ହିଁ ହେଉଛି ଏହି ଆୟୁବ ପୁସ୍ତକର ପ୍ରଧାନ ଶିକ୍ଷା। ତେବେ ଦେଖନ୍ତୁ, ଆୟୁବ 27 ପର୍ବର 3:4 ଏହିପରି ଲେଖା ଅଛି, ଅନନ୍ତର ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା, ପରମେଶ୍ୱର ଯିଏ ମୋହର ସ୍ୱତ୍ୱ ହରଣ କରିଅଛନ୍ତି, ସର୍ବଶକ୍ତିମାନ ଯିଏ ମୋହର ପ୍ରାଣକୁ ତିକ୍ତ କରିଅଛନ୍ତି, କାରଣ ଏବେ ହିଁ ମୋର ଜୀବନ ମୋ ମଧ୍ୟରେ ସୁସ୍ଥ ଅଛି ଓ ମୋ ନାସିକାରେ ପରମେଶ୍ୱର ଦତ୍ତ ନିଶ୍ୱାସ ଅଛି। ସେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ମୋ ଉଷ୍ଠାଦର ଅଧର୍ମର କଥା କହିବ ନାହିଁ ଓ ମୋର ଜିହ୍ୱା ପ୍ରତାରଣାର କଥା ଉଚ୍ଚାରଣ କରିବ ନାହିଁ। ଆୟୁବ ଏଠାରେ ଅତି ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି ଯେ ସେ ତାହାଙ୍କର ଚିନ୍ତାଧାରାରେ ଅଟଳ ଓ ସେ ତାହାଙ୍କର ନିଷ୍ପତ୍ତିରେ ସ୍ଥିର। ସୋଫର ତାହାଙ୍କୁ କୌଣସି ଉତ୍ତର ଦେଇନାହାନ୍ତି, ତେଣୁ ଆୟୁବ କହି ଚାଲିଛନ୍ତି। ସେ କହନ୍ତି, ତୁମେ ତିନି ଜଣ ବନ୍ଧୁ ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ କରିଅଛ, ମୁଁ ତହିଁରେ ଏକମତ ନୁହେଁ ଓ ମୁଁ ତାହା କେବେ ହେଲେ ସ୍ୱୀକାର କରିବି ନାହିଁ। ମାତ୍ର ତହିଁ ପରିବର୍ତ୍ତେ ସେ କହନ୍ତି ଯାହାକି ସତେଇଶ ପର୍ବର ପାଞ୍ଚ ପଦରେ ଲେଖା ଅଛି, ମୁଁ ଯେ ତୁମମାନଙ୍କୁ ନିର୍ଦ୍ଦୋଷ କରିବି ଏହା କଦାପି ନ ହେଉ, ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ। ସେ ଏଠାରେ ଶକ୍ତଗ୍ରୀବ ପରି ଜଣାଯାଉଛନ୍ତି ନୁହେଁ କି? ତାଙ୍କର ସମସ୍ତ ବନ୍ଧୁମାନେ ତାହାଙ୍କୁ କେବଳ ଅଧିକରୁ ଅଧିକ ଆତ୍ମପକ୍ଷ ସମର୍ଥନ କରାଇବାରେ ସମର୍ଥ ଥିଲେ, କିନ୍ତୁ ନିଜକୁ ନିଜେ ଧାର୍ମିକ ତଥା ଉତ୍ତମ ବୋଲି ସମର୍ଥନ କରାଇବାରେ କୌଣସି ନମ୍ରତା ବା ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ପରିଲକ୍ଷିତ ହୁଏ ନାହିଁ। ଏହା ଏପରି ଦେଖାଯାଏ ଯେପରି ଈଶ୍ୱର ଅଧାର୍ମିକ ଅଟନ୍ତି, ଯେତେବେଳେ କି ଆୟୁବ ପୂରାପୂରି ଠିକ୍ ଅଛନ୍ତି। ଆୟୁବ କହନ୍ତି, ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ। ଏହାପରେ ଛଅ ପଦରେ ଲେଖା ଅଛି, ମୁଁ ଆପଣା ଧାର୍ମିକତା ଦୃଢ଼ କରି ଧରୁଅଛି, ଆଉ ତାହା ଛାଡ଼ିବି ନାହିଁ। ମୁଁ ବଞ୍ଚିଥିବା ଯାଏଁ ମୋ ଅନ୍ତଃକରଣ ମୋତେ ନିନ୍ଦା କରିବ ନାହିଁ। ଦେଖନ୍ତୁ, ଏଠାରେ ଆୟୁବ ନିଜକୁ ଅତି ଧାର୍ମିକ ବୋଲି ଉପସ୍ଥାପିତ କରୁଅଛନ୍ତି। ଆପଣ ଦେଖନ୍ତୁ, ଏହି ଦୃଶ୍ୟରେ ଈଶ୍ୱର ନାହାନ୍ତି। ଆୟୁବ ଏହି ସମସ୍ତରେ ବୋକା ଭଳି ସାହସିକ ହେଉଛନ୍ତି, କାରଣ ଏହି ସମସ୍ତ ସମାପ୍ତ ହେବା ପୂର୍ବରୁ ଆମେ ଦେଖିବାକୁ ପାରିବା ଯେ ଆୟୁବ ଈଶ୍ୱରଙ୍କ ନିକଟରେ ଧୂଳି ଓ ପାଉଁଶରେ ପତିତ ହେବେ। କିନ୍ତୁ ଏହି ସମସ୍ତ ମଧ୍ୟ ଦେଇ ଆମକୁ ମଧ୍ୟ ଅନେକ କିଛି ଶିକ୍ଷା ମିଳେ। ତେବେ ମୋର ମତରେ ତାଙ୍କର ବନ୍ଧୁମାନେ ଅନେକ କିଛି ସତ୍ୟ ମଧ୍ୟ ପ୍ରକାଶ କରିଥିଲେ ଓ ସେମାନଙ୍କର ମନୋଭାବ ଭଲ ଥିଲା। ଯଦିଓ ସେମାନେ ଯେଉଁ ସମସ୍ତ ବିଷୟ ପ୍ରକାଶ କରିଥିଲେ ତାହା ସତ୍ୟ ଥିଲା, କିନ୍ତୁ ମୁଁ ଭାବେ ନାହିଁ ଯେ ସେମାନଙ୍କଠାରେ ସତ୍ୟତା ଥିଲା। ସେମାନେ ଅନୁଭବର ବିଷୟ, ପାରମ୍ପରିକ ପ୍ରଥା ଓ ରୀତିନୀତି ବିଷୟରେ କଥାବାର୍ତ୍ତା କରିଥିଲେ, ମାତ୍ର ସେମାନେ ଆୟୁବଙ୍କୁ କେବେ ହେଲେ ସେହି ସତ୍ୟତା ଜଣାଇ ପାରିନଥିଲେ। ସେମାନେ ତାହା କରିବା ନିମନ୍ତେ ବିଫଳ ହେବାରୁ ସେମାନେ ମନୁଷ୍ୟର ଆତ୍ମ ଅହମିକାକୁ ବଢ଼ାଇ ଦେଇଥିଲେ। ଏଠାରେ ମୁଁ ପୁନର୍ବାର ଏହି ବିଷୟକୁ ପୁନରାବୃତ୍ତି କରିବାକୁ ଚାହେଁ, କାରଣ ଏହା ଅତି ଗୁରୁତ୍ୱପୂର୍ଣ୍ଣ। ସେମାନେ ଭାବିଥିଲେ ଯେ ଆୟୁବ କିଛି ଗୁପ୍ତ ପାପ କରିଥିଲେ ଓ ସେମାନେ ତାହାକୁ ପ୍ରକାଶ କରାଇଦେବା ନିମନ୍ତେ ଚେଷ୍ଟା କରୁଥିଲେ, କିନ୍ତୁ ଆୟୁବ ସେପରି କିଛି ଗୁପ୍ତ ପାପ କରିନଥିଲେ ଓ ସେ ଜାଣିଥିଲେ ଯେ ସେମାନେ ଭୁଲ କରିଅଛନ୍ତି। ଯେହେତୁ ସେମାନେ ଆୟୁବଙ୍କ ପ୍ରତି ଏପରି ମନୋଭାବ ଧାରଣ କରିବା ଦ୍ୱାରା ଭୁଲ କରିଥିଲେ, ତେଣୁ ଆୟୁବ ଭାବୁଥିଲେ ଯେ ସେ ଠିକ୍ କରିଅଛନ୍ତି ଓ ତାଙ୍କର କୌଣସି ଭୁଲ ନାହିଁ। ଆଉ ତାହା ହିଁ ହେଉଛି ଯେଉଁଠାରେ କି ଆୟୁବ ଭୁଲ କଲେ। ମାତ୍ର ଘଟଣାଟି ହେଉଛି, ତାଙ୍କର ବନ୍ଧୁମାନେ ଆୟୁବଙ୍କୁ ଠିକ୍ ପଥରେ କଢ଼ାଇ ଆଣି ନ ପାରିବାରୁ ସେମାନେ ଭୁଲ କଲେ। ଆୟୁବ ଈଶ୍ୱରଙ୍କର ଉପସ୍ଥିତିରେ ରହିବାକୁ ଥିଲା, ଯେଉଁଠାରେ କି ତାହାଙ୍କର ଆତ୍ମା ଭଗ୍ନଚୂର୍ଣ୍ଣ ହୋଇପାରିଥାନ୍ତା। ଆମମାନଙ୍କ ଜୀବନରେ ସମସ୍ୟା ଘଟିବାର ଉଦ୍ଦେଶ୍ୟ ହେଉଛି ଯେ ଏହା ଆମମାନଙ୍କୁ ସେହିପରି ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ସହିତ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ କଢ଼ାଇନି। କେହି ଜଣେ ଏପରି କହନ୍ତି, ସୂର୍ଯ୍ୟ ଏକ ବରଫ ଖଣ୍ଡକୁ ତରଳାଇ ଦିଏ, ମାତ୍ର ସେହି ସୂର୍ଯ୍ୟ ମାଟି ଉପରେ ପଡ଼ିଲେ ତାହାକୁ କଠିନ କରିଦିଏ। ଠିକ୍ ସେହିପରି ସମସ୍ୟା ମନୁଷ୍ୟର ଜୀବନକୁ କଠିନ କରିଦିଏ ବା ତାହାର ଜୀବନକୁ ଭାଙ୍ଗିଦିଏ। ଅନେକଙ୍କ ଜୀବନ ଏହି ସମସ୍ୟା ମଧ୍ୟ ଦେଇ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇଥାଏ ଓ ସେମାନେ ଈଶ୍ୱରଙ୍କ ନିକଟରେ ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ସହିତ ନିଜ ନିଜକୁ ସମର୍ପଣ କରିଥାନ୍ତି, କିନ୍ତୁ ଆୟୁବ ଏପର୍ଯ୍ୟନ୍ତ ସେହି ସ୍ଥାନରେ ଉପସ୍ଥିତ ହୋଇପାରିନାହାନ୍ତି। ସେ ବର୍ତ୍ତମାନ ଅତି କଠିନ ହୋଇ ରହିଅଛନ୍ତି। ସେ ନିଜର ସାଧୁତା ଉପରେ ନିର୍ଭର କରି ଅତି କଠିନ ହୃଦୟ ବିଶିଷ୍ଟ ହୋଇଯାଇଛନ୍ତି। ଦେଖନ୍ତୁ, ସତେଇଶ ପର୍ବର ଛଅ ପଦରେ ଏହିପରି ଲେଖା ଅଛି, ମୁଁ ଆପଣ ଧାର୍ମିକତା ଦୃଢ଼ କରି ଧରୁଅଛି, ଆଉ ତାହା ଛାଡ଼ିବି ନାହିଁ। ମୁଁ ବଞ୍ଚିଥିବା ଯାଏଁ ମୋ ଅନ୍ତଃକରଣ ମୋତେ ନିନ୍ଦା କରିବ ନାହିଁ। ଦେଖନ୍ତୁ, ସେ ନିଜର ସାଧୁତା ଓ ଧାର୍ମିକତା ନେଇ ନିଜ ଉପରେ ଅତି ନିର୍ଭରଶୀଳ ହୋଇଯାଇଥିଲେ, ମାତ୍ର ସେ ଈଶ୍ୱରଙ୍କ ନିକଟରେ ନିଜକୁ ସେତେଦୂର ନମ୍ର କରିନଥିଲେ। ତାହା ହିଁ ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ବା ବିଶ୍ୱାସିନୀମାନଙ୍କ ଜୀବନରେ ପରିଲକ୍ଷିତ ହୁଏ। ସେମାନଙ୍କ ଜୀବନରେ ଏକ ଆତ୍ମଧାର୍ମିକତାର ମନୋଭାବ ଓ ପରିତାଳର ଏକ ଦୃଢ଼ ଆଶ୍ୱାସନା ପରିଲକ୍ଷିତ ହୁଏ, ଯଦ୍ୱାରା ସେମାନଙ୍କର ଜୀବନରେ ନମ୍ରତାର ଭାବ ପରିଲକ୍ଷିତ ହୋଇନଥାଏ, କିମ୍ବା ସେମାନେ ନିଜର ଜୀବନର ଦୋଷ ତ୍ରୁଟି ପ୍ରତି ସେତେଦୂର ଗୁରୁତ୍ୱ ଦେଇନଥାନ୍ତି କି ତହିଁ ପ୍ରତି ଦୃଷ୍ଟି ଦେଇନଥାନ୍ତି, କାରଣ ସେମାନେ ଭାବନ୍ତି ଯେ ସେମାନେ ପରିତାଣ ପାଇସାରିଛନ୍ତି ଓ ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇସାରିଛନ୍ତି, ଯେପରି ଆୟୁବ ସେଦିନ ଭାବୁଥିଲେ ଯେ ସେ ତାହାଙ୍କର ଧାର୍ମିକତାକୁ ଦୃଢ଼ ଭାବେ ଧରି ରଖିଅଛନ୍ତି। ସାତ ପଦରେ ଲେଖା ଅଛି, ମୋର ଶତ୍ରୁ ଦୁଷ୍ଟର ପରି ହେଉ ଓ ମୋ ପ୍ରତିକୂଳରେ ଉଠିବା ଲୋକ ଅଧାର୍ମିକ ତୁଲ୍ୟ ହେଉ। ଆଇବ ଏଠାରେ ତାଙ୍କର ବନ୍ଧୁମାନଙ୍କ ଉପରେ ସେହି ଦୋଷ ଢାଳୁଅଛନ୍ତି ଯେଉଁମାନେ କି ତାଙ୍କର ସହିତ ଏକମତ ନଥିଲେ। ସେମାନେ ତାଙ୍କର ଶତ୍ରୁ ଓ ସେମାନେ ଦୁଷ୍ଟ ଓ ଅଧାର୍ମିକ। ବର୍ତ୍ତମାନ ଆଇବ ଦୁଷ୍ଟର ବିଷୟ ନେଇ ପ୍ରକାଶ କରିବାକୁ ଯାଉଅଛନ୍ତି ଓ ସେମାନଙ୍କ ପ୍ରତି କ'ଣ ଘଟିବାକୁ ଯାଉଅଛି ତାହା ସ୍ପଷ୍ଟ କରିଦିଅନ୍ତି। ଦେଖନ୍ତୁ, ତାହାଙ୍କର ଏହି ସମସ୍ତ ଦୁଃଖ ଓ କ୍ଲେଶର ମଧ୍ୟରେ ମଧ୍ୟ ସେ ଦୁଷ୍ଟମାନଙ୍କ ବିଷୟ ନେଇ ଭାଷଣ ଦେଉଅଛନ୍ତି। ଦେଖନ୍ତୁ, ସତେଇଶ ପର୍ବର ଆଠ ପଦରୁ ଏଗାର ପଦ ମଧ୍ୟରେ ଏହିପରି ଲେଖା ଅଛି, କାରଣ ଅଧାର୍ମିକ ଲାଭପ୍ରାପ୍ତ ହେଲେ ହେଁ ପରମେଶ୍ୱର ତାହାର ପ୍ରାଣ ହରଣ କଲେ ତାହାର ପ୍ରତ୍ୟାଶା କ'ଣ? ତାହା ଉପରେ ଦୁଃଖ ଉପସ୍ଥିତ ହେଲେ କି ପରମେଶ୍ୱର ତାହାର କ୍ରନ୍ଦନ ଶୁଣିବେ? ସେ କି ସର୍ବଶକ୍ତିମାନଙ୍କଠାରେ ଆନନ୍ଦ କରିବ ଓ ସବୁ ସମୟରେ ପରମେଶ୍ୱରଙ୍କୁ ଡାକିବ? ମୁଁ ପରମେଶ୍ୱରଙ୍କ ହସ୍ତ ବିଷୟରେ ତୁମମାନଙ୍କୁ ଶିକ୍ଷା ଦେବି, ଯାହା ସର୍ବଶକ୍ତିମାନଙ୍କଠାରେ ଅଛି ତାହା ମୁଁ ଗୋପନ କରିବି ନାହିଁ। ଆଇବ କହନ୍ତି ଯେ ଦୁଷ୍ଟ ସୌଭାଗ୍ୟଶାଳୀ ହୋଇପାରେ, ମାତ୍ର ଈଶ୍ୱର ସେମାନଙ୍କର ବିଚାର କରିବେ। ଉଣେଇଶ ପଦରୁ ଏକୋଇଶ ପଦ ମଧ୍ୟରେ ଲେଖା ଅଛି, ସେ ଧନୀ ହୋଇ ଶୟନ କରେ, ମାତ୍ର ସେ ସଂଗୃହୀତ ହେବ ନାହିଁ। ସେ ଆପଣ ଚକ୍ଷୁ ଫିଟାଏ ଆଉ ସେ ନଥାଏ, ଜଳରାଶି ପରି ତାହାକୁ ଭୟ ଆକ୍ରମଣ କରେ, ରାତ୍ରିରେ ତୋଫାନ ତାହାକୁ ଅପହରଣ କରିନିଏ, ପୂର୍ବୀୟ ବାୟୁ ତାହାକୁ ଉଡ଼ାଇ ନିଏ ଓ ସେ ଚାଲିଯାଏ ଓ ସେ ତାହାକୁ ସ୍ୱସ୍ଥାନରୁ ଝାଡ଼ିନିଏ। ଆଇବ କହନ୍ତି ଦୁଷ୍ଟ ଧନଶାଳୀ ହେଲେ ମଧ୍ୟ ତହିଁରେ କିଛି ଯାଏ ଆସି ନାହିଁ, ଧନ ତାହାର ଜୀବନକୁ ବିନାଶରୁ ରକ୍ଷା କରିପାରିବ ନାହିଁ। ଯଦି ଜଣେ ଦୁଷ୍ଟତାରେ କାଳକ୍ଷେପଣ କରିଅଛି, ତାହାର ଜୀବନ ସେହି ଅଗ୍ନିଶିଖା ସଦୃଶ ଯାହାକି ପବନରେ ଲିଭିଯାଏ, ଓ ସେହି ମହମବତୀ ସ୍ୱରୂପ ଯାହାକି ଝରକା ମଧ୍ୟ ଦେଇ ଆସୁଥିବା ସୁଲୁସୁଲୁ ପବନରେ ମଧ୍ୟ ଲିଭିଯାଏ। ତେଣୁ ଦୁଷ୍ଟର ପତନ ସୁନିଶ୍ଚିତ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ବାଇଶରୁ ତେଇଶ ପଦ ମଧ୍ୟରେ ଏହିପରି ଲେଖା ଅଛି, କାରଣ ପରମେଶ୍ୱର ଦୟା ନ କରି ତାହା ପ୍ରତି ତୀର ନିକ୍ଷେପ କରିବେ, ସେ ତାହାଙ୍କ ହସ୍ତରୁ ପଳାଇବାକୁ ଇଚ୍ଛା କରିବ, ଲୋକମାନେ ତାହା ପ୍ରତି ହାତତାଳି ମାରିବେ ଓ ଶିସ୍ ମାରି ତାହାକୁ ସ୍ୱସ୍ଥାନରୁ ଦୂର କରିବେ। ସମୟ ଆସିବ ଯେତେବେଳେ ଦୁଷ୍ଟ ପ୍ରତି ଏହିପରି ଘଟିବ, ସେ ବିଚାରିତ ହେବ, ସେ ବିସ୍ମୃତ ହେବ, ତାର ଦୁଷ୍ଟତାର ସମାପ୍ତି ଘଟିବ। ମାତ୍ର ତାହା ଆୟୁବଙ୍କ ସମସ୍ୟାର ଉତ୍ତର ନୁହେଁ କି ଆୟୁବଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ। ଆୟୁବ ଆହୁରି ମଧ୍ୟ ଅନେକ କିଛି କହନ୍ତି ଯାହାକି ଆମେ ପରବର୍ତ୍ତୀ ଅଂଶରେ ଲକ୍ଷ୍ୟ କରିବାକୁ ପାରିବା। ପ୍ରିୟ ବନ୍ଧୁ, ଯଦି ଏହି ଜଗତରେ ଦୁଷ୍ଟ ଓ ଅଧାର୍ମିକମାନେ ବର୍ଦ୍ଧିଷ୍ଣୁ ହୁଅନ୍ତି ବା ସମୃଦ୍ଧିଶାଳୀ ହୁଅନ୍ତି, ସେମାନଙ୍କୁ ଦେଖି ଆମେ କେବେ ହେଲେ ସେମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରିବା ବା ଅଧାର୍ମିକତାର ଆଶ୍ରୟ ନେବା ଉଚିତ ନୁହେଁ। ସେମାନଙ୍କର ସମୃଦ୍ଧି ସେମାନଙ୍କର ବିନାଶ ନିମନ୍ତେ, ଯେପରି ଏକ ଦୀପ ଲିଭିଯିବା ପୂର୍ବରୁ ଅଧିକରୁ ଅଧିକ ତେଜସ୍କର ହୋଇ ଜଳିଉଠେ ତାହାପରେ ଲିଭିଯାଏ, ଠିକ୍ ସେହିପରି ଦୁଷ୍ଟର ଜୀବନ ତାହାର ବିନାଶ ହଠାତ୍ ଆସି ଉପସ୍ଥିତ ହେବ, ଆଉ କେହି ତାହାକୁ ଉଦ୍ଧାର କରିପାରିବେ ନାହିଁ। ସମସ୍ତେ ତାହାକୁ ଛିଛାକର କରିବେ, କେହି ତାହାକୁ ଆଉ ପଦେ କିଛି କହିବେ ନାହିଁ। ସେ ଈଶ୍ୱରଙ୍କ ଦୟା ତଥା ଅନୁଗ୍ରହରୁ ବଞ୍ଚିତ ହୁଏ, ତାହାର ଜୀବନ ଅଭିଶପ୍ତ ହୁଏ। ପ୍ରିୟ ବନ୍ଧୁ, ଆଜି ଆପଣ କେଉଁଟିକି ପସନ୍ଦ କରନ୍ତି, ଦୁଷ୍ଟତାକୁ ନା ଧାର୍ମିକତାକୁ? ମାତ୍ର ଧାର୍ମିକର କ୍ଲେଶ ଅନେକ, ମାତ୍ର ସେସବୁରୁ ଈଶ୍ୱର ତାହାକୁ ଉଦ୍ଧାର କରିବେ। କିନ୍ତୁ ଦୁଷ୍ଟ ଓ ଅଧାର୍ମିକମାନଙ୍କର ପତନ ଘଟିବ ଓ ସେମାନେ ଅନନ୍ତ ନରକରେ ନିକ୍ଷିପ୍ତ ହେବେ। ପ୍ରଭୁ ଯୀଶୁ କହନ୍ତି, ମନୁଷ୍ୟ ଯେବେ ସମଗ୍ର ଜଗତ ଲାଭ କରି ଆପଣା ଜୀବନ ହରାଏ, ତହିଁରେ ତାହାର କି ଲାଭ ହେବ? ପ୍ରିୟ ବନ୍ଧୁ, ପ୍ରଭୁଙ୍କ ନିମନ୍ତେ ବଞ୍ଚିବାକୁ ହେଲେ ବା ଧାର୍ମିକ ଜୀବନଯାପନ କରିବାକୁ ହେଲେ ଆମମାନଙ୍କୁ ଅନେକ କ୍ଲେଶ ସହ୍ୟ କରିବାକୁ ହେବ, ମାତ୍ର ତହିଁର ପୁରସ୍କାର ରହିଅଛି। ଆଇବ ସେଦିନ ପ୍ରଭୁଙ୍କର ଅଭିମତ ସାଧନ ନିମନ୍ତେ ଅନେକ କ୍ଲେଶ ଓ ଦୁଃଖର ମଧ୍ୟ ଦେଇ ଗତି କରିଥିଲେ, ଯେପରି ସେ ଅଧିକରୁ ଅଧିକ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତି ଓ ନିଜର ଦୁର୍ବଳତା ସବୁକୁ ଜାଣି ପ୍ରଭୁଙ୍କ ନିକଟରେ ନିଜକୁ ନମ୍ର କରି ତାଙ୍କ ଆଶୀର୍ବାଦ ତଥା ଅନୁଗ୍ରହର ଅଧିକାରୀ ହୁଅନ୍ତି। ଆଉ ତାହା ମଧ୍ୟ ଆଇବଙ୍କ ଜୀବନରେ ସଫଳ ହେଲା, ସେ ଅନେକ ଆଶୀର୍ବାଦର ଅଧିକାରୀ ହେଲେ, ଯାହାକି ଆମେ ପରେ ଲକ୍ଷ୍ୟ କରିବାକୁ ପାରିବା। ଆପଣ ଦେଖନ୍ତୁ, ପବିତ୍ର ବାଇବେଲ ମଧ୍ୟରେ ଅନେକଙ୍କର ଏପ୍ରକାର ସାକ୍ଷ୍ୟ ରହିଛି ଯେଉଁମାନେ କି ଜୀବନରେ କ୍ଲେଶ ମଧ୍ୟ ଦେଇ, ସମସ୍ୟା ମଧ୍ୟ ଦେଇ ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହୋଇପାରିଛନ୍ତି ଏବଂ ବିଶ୍ୱାସରେ ବଳିଷ୍ଠ ହୋଇପାରିଛନ୍ତି। ଯଦି ଆମେ ଯୋସେଫଙ୍କ ଜୀବନକୁ ଦେଖିବା, ତାଙ୍କ ଜୀବନରେ ସେ କେତେ ଘାତ ପ୍ରତିଘାତ ମଧ୍ୟ ଦେଇ ଗତି କରିଛନ୍ତି। ସେ କାରାଗାରରେ ମଧ୍ୟ ରହିଛନ୍ତି, ସେ ଜୀବନରେ ଅଭାବର ସମ୍ମୁଖୀନ ହୋଇଛନ୍ତି, ଦୁଃଖର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ଏହି ସମସ୍ତରେ ମଧ୍ୟ ପ୍ରଭୁଙ୍କର ଏକ ମହତ୍ ଯୋଜନା ଥିଲା, ଯେପରି ସମଗ୍ର ଇସ୍ରାଏଲ ଜାତି ରକ୍ଷାପ୍ରାପ୍ତ ହୁଅନ୍ତି। ଆଉ ପ୍ରକୃତିରେ ସେଦିନ ଯଦି ଯୋସେଫ ସେହି ମିଶ୍ର ଦେଶକୁ ଯାଇନଥାନ୍ତେ, ତାଙ୍କ ଜୀବନରେ ସେ ପ୍ରକାର ଅନୁଭୂତି ମଧ୍ୟ ଦେଇ ଗତି କରିନଥାନ୍ତେ, ତାହେଲେ ଆଜି ଆମେ ସେହି ପ୍ରତିଜ୍ଞାତ ଆଶୀର୍ବାଦର ଅଧିକାରୀ ହୋଇପାରିନଥାନ୍ତୁ। ସେହିପରି ପ୍ରେରିତ ପାଉଲଙ୍କ ଜୀବନକୁ ଆମେ ଦେଖୁ, ତାଙ୍କର କି ପ୍ରକାର ସାକ୍ଷମର ଜୀବନ ଥିଲା। ସେ ପ୍ରସ୍ତରାଘାତ ସହ୍ୟ କରିଛନ୍ତି, ବେତ୍ରାଘାତ ସହ୍ୟ କରିଛନ୍ତି, କାରାଗାରରେ ସେ ରହି କାଳାତିପାତ କରିଛନ୍ତି, ତଥାପି ସେ ସର୍ବାବସ୍ଥାରେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଆନନ୍ଦ କରିଅଛନ୍ତି। ବାସ୍ତବରେ ଏମାନେ ପ୍ରଭୁଙ୍କର ଜଣେ ଜଣେ ଭକ୍ତ ଦାସ ଥିଲେ, ଆଉ ଯେଉଁମାନଙ୍କ ଜୀବନ ଆଜି ଆମମାନଙ୍କ ପାଇଁ ଏକ ସାକ୍ଷ୍ୟ ସ୍ୱରୂପ, କାହିଁକି ଯେପରି ଆମମାନେ ମଧ୍ୟ ସେମାନଙ୍କ ପରି ବିଶ୍ୱାସରେ ଆଗେଇବା ସଙ୍ଗେ ସଙ୍ଗେ ଜୀବନର ସମସ୍ତ ଝଡ଼ଝଞ୍ଜା ମଧ୍ୟ ଦେଇ ପ୍ରଭୁଙ୍କ ନିମନ୍ତେ ଛିଡ଼ା ହୋଇପାରିବା, ସାକ୍ଷୀ ହୋଇପାରିବା। ତେଣୁ ଆସୁ ଆମମାନେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ପ୍ରଭୁଙ୍କର ଦାସମାନଙ୍କର ଜୀବନକୁ ଲକ୍ଷ୍ୟ କରି ବିଶ୍ୱାସରେ ଆଗେଇ ଯିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপন এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odia.ttb@radio882.com তেবে আজি পাই বিদায় দিওন্তু। নমস্কার।
ভবপরাবারে পথ জি ভুলেছি মু।